आकाशवाणी संवाद पढ़ुछंती आदित्य नारायण दास। मुख्य संवाद, बिहार विधानसभा रो द्वितीय पर्याय तथा अन्य उपनिर्वाचन पर विज्ञप्ति प्रकाश कले निर्वाचन आयोग। विकसित भारत लक्ष्य पूरण क्षेत्र में देशर युवपीढ़ीर गुरुत्वपूर्ण भूमिका रही कहिले केन्द्र शिक्षामंत्री। अर्थनीति में उत्कर्षता पाई तीन जन को मिलला नोबेल पुरस्कार। गाजा युद्ध विरोध में मध्यस्थता और इस्राएली बंधकों मुक्ति पाई अमेरिका राष्ट्रपति को प्रदान करा जीव इस्राएल सर्वोच्च नागरिक सम्मान। 121 रन विजय लक्ष्य को पिछा कर चतुर्थ दिन खेल शेष सुधा वेस्टइंडिज विपक्ष में एक विकेट विनिमय भारत कर 63 रन। विस्तृत संवाद, निर्वाचन आयोग आज बिहार विधानसभा निर्वाचन द्वितीय पर्याय पर विज्ञप्ति प्रकाश कर 20 जिलार 122 विधानसभा आसन निमन्ते प्रार्थीपत्र दाखल प्रक्रिया आरंभ हो। प्रार्थीपत्र दाखल शेष तारीख चलित मस 20 तारीख रही। 21 तारीख में प्रार्थीपत्र जांच और 23 तारीख सुधा प्रत्याहार लागि समय धार्य कर। द्वितीय पर्याय निर्वाचन में आसंता नवेम्बर 11 तारीख में भोट ग्रहण हेब। उभय प्रथम और द्वितीय पर्याय निर्वाचन सरिया नवेम्बर 14 तारीख में 243 आसन विशिष्ट बिहार विधानसभा निर्वाचन भोट गणति हेब। मोट 7,42,00,000 अधिक भोटर मतदान प्रक्रिय सामिल रहिबे। प्रशांत किशोर नेतृत्व में जनसुरज पार्टी आज बिहार विधानसभा निर्वाचन पर 65 जन प्रार्थी द्वितीय तालिका प्रकाश कर। जनसुरज पार्टी 51 जन प्रार्थी नाम प्रकाश कर। पटना में आयोजित एक सांबादिक सम्मेलन में नूतन तालिका घोषणा कर दलर प्रतिष्ठाता प्रशांत किशोर कहते प्रार्थी चयन में समाज समस्त वर्ग को प्रतिनिधित्व कर। भागलपुर निर्वाचन मंडल दल 74 वर्षीय अभयकांत झा को टिकट दे। प्रार्थी तालिकार जनसुरज पार्टी केवल सामाजिक संरचना उपर ध्यान देना बर विभिन्न क्षेत्र वृत्तिगत सामिल कर। 7 राज्यर 8 विधानसभा आसन में उपनिर्वाचन पर आज निर्वाचन आयोग विज्ञप्ति प्रकाश कर। विधानसभा आसनगुड़िक जम्मू काश्मीर बुदगांव एवं नागरोटा, राजस्थान अंता, झाड़खंड घाटशिला, तेलंगाना जुबली हिल्स, पंजाब तरनतारन, मिजोराम डंपा एवं ओडिशा नुआपड़ा। चलित मास 20 तारीख पर्यंत जम्मू काश्मीर एवं ओडिशा और 21 तारीख पर्यंत झाड़खंड, मिजोराम, पंजाब, तेलंगाना और राजस्थान पर प्रार्थीपत्र दाखल शेष दिन रही। सब आसनगुड़िक आसंता मास 11 तारीख में भोट ग्रहण कर। 14 तारीख में भोट गणति हो। केन्द्र शिक्षामंत्री धर्मेन्द्र प्रधान कहते भारत उत्पादन भित्तिक अर्थनीति द्वारा ही विकसित राष्ट्र में परिणत हो पार। आज भारत सर्वबृहत हाकाथन विकसित भारत बिल्डाथन 2025 को उद्घाटन करने अवसर में श्री प्रधान कहते एकविंश शताब्दी हो ज्ञान आधारित शताब्दी। भारत विश्व ज्ञान और अर्थनीति क्षेत्र में प्रमुख भूमिका ग्रहण करने को जाउछि। विकसित राष्ट्र संपर्क में श्री प्रधान कहते भारत आगामी दिन में प्रजुक्ति विद्या क्षेत्र में उपजुवा समस्या समाधान सह उन्नतमान ज्ञानकौशल और से प्रति एक स्पष्ट दृष्टि रखा आवश्यक। आज अनुषित बिल्डाथन में देशर 3,00,000 स्कूल 25,00,000 अधिक छात्र छात्री और शिक्षक मैंने आभासी जरिया कार्यक्रम में भाग नहीं। अवसर में श्री प्रधान कहते
आत्मनिर्भर भारत और इनोवेशन को लेके समृद्धि को लेके 100 साल पहले हम लोगों ने स्वराज्य की लड़ाई लड़ी थी। आज देश के लिए को समृद्ध बनाने के लिए आज दायित्व लेने की आवश्यकता है। स्कूली बच्चों के अंदर उसकी वार्ता को पहुंचाने के लिए ये सारे संगठन मिलके अभी जो आज मैं आज उसको देखने आया था डीपीएस मथुरा रोड की स्कूल में बहुत उत्साह के साथ बच्चों ने इस काम पे जुटे हैं। अनेक नवाचार यहां सृजन हो रहा है। अभी तक मेरे पास जितनी जानकारी है लाखों की संख्या में विद्यार्थी भारत की 3,00,000 स्कूलों में सरकारी स्कूलों में ग्रामीण इलाका में शहर में बैठ के इस आइडिएशन को एक प्रोजेक्ट में कन्वर्ट करने के काम पे लगे हैं।
2025 मसीह अर्थनीति में नोबेल पुरस्कार जोएल मोकिर, फिलिप आघियान एवं पीटर हावेट को नवसृजन और अर्थनैतिक अभिवृद्धि से जुगांतकारी कार्यपाई प्रदान कर। नोबेल कमिटी सूचना अनुजाई यह तीन अर्थनीतिज्ञ को नवसृजन चलित अर्थनैतिक अभिवृद्धि व्याख्या करने सम्मानित कर। ଜୋଏଲ ମୋକିର ପ୍ରଯୁକ୍ତିବିଦ୍ୟା ପ୍ରଗତି ମାଧ୍ୟମରେ ନିରନ୍ତର ଅଭିବୃଦ୍ଧି ପାଇଁ ପୂର୍ବ ଆବଶ୍ୟକତାକୁ ଚିହ୍ନଟ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି। ସେହିପରି ଫିଲିପ୍ ଆଘିଆନ ଏବଂ ପିଟର ହାୱିଟ୍ ସୃଜନଶୀଳ ବିନାଶ ମାଧ୍ୟମରେ ନିରନ୍ତର ଅଭିବୃଦ୍ଧି ତତ୍ତ୍ୱ ପାଇଁ କାର୍ଯ୍ୟ କରିଥିଲେ। ଗାଜା ଯୁଦ୍ଧ ବିରତିରେ ମଧ୍ୟସ୍ଥତା ଏବଂ ଇସ୍ରାଏଲୀ ବନ୍ଧକଙ୍କ ମୁକ୍ତି ପାଇଁ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ପାଇଁ ଇସ୍ରାଏଲ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ତାଙ୍କର ସର୍ବୋଚ୍ଚ ନାଗରିକ ସମ୍ମାନ ଇସ୍ରାଏଲୀ ରାଷ୍ଟ୍ରପତି ପଦକ ସମ୍ମାନ ପ୍ରଦାନ କରିବ। ଇସ୍ରାଏଲର ରାଷ୍ଟ୍ରପତି ଆଇଜାକ୍ ହର୍ଜୋଗ ତାଙ୍କର ଆମେରିକୀୟ ପ୍ରତିପକ୍ଷ ଡୋନାଲ୍ଡ ଟ୍ରମ୍ପଙ୍କୁ ଏହି ପୁରସ୍କାର ପ୍ରଦାନ କରିବେ। ଏହି ଘୋଷଣା ଏପରି ଏକ ସମୟରେ ହୋଇଛି ଯେତେବେଳେ 7 ଜଣ ଇସ୍ରାଏଲୀ ବନ୍ଦୀଙ୍କୁ ପ୍ରଥମ ପର୍ଯ୍ୟାୟରେ ଅନ୍ତର୍ଜାତୀୟ ରେଡ୍କ୍ରସ୍ କମିଟିକୁ ହସ୍ତାନ୍ତର କରାଯାଇଥିଲା। ଶ୍ରୀ ହର୍ଜୋଗ ଶ୍ରୀ ଟ୍ରମ୍ପଙ୍କ ଅକ୍ଲାନ୍ତ ପ୍ରୟାସକୁ ପ୍ରଶଂସା କରି କହିଛନ୍ତି ଯେ ଇସ୍ରାଏଲ ବନ୍ଧକମାନଙ୍କୁ ଫେରାଇ ଆଣିବାରେ ସେ ସାହାଯ୍ୟ କରିଥିଲେ। ସେ କହିଛନ୍ତି ଶ୍ରୀ ଟ୍ରମ୍ପ ମଧ୍ୟପ୍ରାଚ୍ୟରେ ସୁରକ୍ଷା ସହଯୋଗ ଓ ଶାନ୍ତିପୂର୍ଣ୍ଣ ଭବିଷ୍ୟତ ପାଇଁ ପ୍ରକୃତ ଆଶା ଉପରେ ନିର୍ମିତ ଏକ ନୂତନ ଯୁଗର ମୂଳଦୁଆ ମଧ୍ୟ ସ୍ଥାପନ କରିଥିଲେ। ଇସ୍ରାଏଲ ରାଷ୍ଟ୍ରପତି ସମ୍ମାନ ପଦକ ଇସ୍ରାଏଲ କିମ୍ବା ମାନବତା ପାଇଁ ଉଲ୍ଲେଖନୀୟ ଅବଦାନ ରଖିଥିବା ବ୍ୟକ୍ତିବିଶେଷଙ୍କୁ ପ୍ରଦାନ କରାଯାଏ। ଏହି ପୁରସ୍କାର ପୂର୍ବରୁ 2013 ପୂର୍ବତନ ଆମେରିକାର ରାଷ୍ଟ୍ରପତି ବାରାକ୍ ଓବାମାଙ୍କୁ ପ୍ରଦାନ କରାଯାଇଥିଲା। ମଙ୍ଗୋଲିଆର ରାଷ୍ଟ୍ରପତି ଖୁରେଲସୁକ୍ ଉଖନା ଚାରିଦିନିଆ ଭାରତ ଗସ୍ତରେ ଆସି ନୂଆଦିଲ୍ଲୀରେ ପହଞ୍ଚିଛନ୍ତି। ବିମାନ ବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ବେସାମରିକ ବିମାନ ଚଳାଚଳ ରାଷ୍ଟ୍ରମନ୍ତ୍ରୀ ମୁରଲୀଧର ମୋହଲ ସ୍ୱାଗତ କରିଥିଲେ। ମଙ୍ଗୋଲିଆର ରାଷ୍ଟ୍ରପତିଙ୍କ ସହ କ୍ୟାବିନେଟ୍ ମନ୍ତ୍ରୀ ସଂସଦ ସଦସ୍ୟ ବରିଷ୍ଠ ଅଧିକାରୀ ଶିଳ୍ପପତି ଏବଂ ସାଂସ୍କୃତିକ ପ୍ରତିନିଧିମାନଙ୍କୁ ନେଇ ଏକ ଉଚ୍ଚସ୍ତରୀୟ ପ୍ରତିନିଧିମଣ୍ଡଳୀ ଭାରତ ଗସ୍ତରେ ଆସିଛନ୍ତି। ରାଷ୍ଟ୍ରପତି ଭାବେ ଏହା ଶ୍ରୀ ଖୁରେଲସୁକ୍ଙ୍କ ପ୍ରଥମ ଭାରତ ଗସ୍ତ। ଏହି ଗସ୍ତ ସମୟରେ ସେ ଦେଶର ରାଷ୍ଟ୍ରପତି ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ସାକ୍ଷାତ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ରାଷ୍ଟ୍ରପତି ଶ୍ରୀ ଖୁରେଲସୁକ୍ ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ ଆଲୋଚନା କରିବେ ଏବଂ ଉଭୟ ପକ୍ଷ ଦ୍ୱିପାକ୍ଷିକ ସମ୍ପର୍କର ସମସ୍ତ ଦିଗ ଉପରେ ସମୀକ୍ଷା କରିବେ। ଏହି ଗସ୍ତ ଭାରତ ଏବଂ ମଙ୍ଗୋଲିଆର ନେତୃତ୍ୱକୁ ଅଧିକ ସମୃଦ୍ଧଶାଳୀ କରିବ ବୋଲି ଜଣାପଡ଼ିଛି। ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି ଗୁଜରାଟର ମୁମ୍ବାଇ ଅହମ୍ମଦାବାଦ ବୁଲେଟ୍ ଟ୍ରେନ୍ ପ୍ରକଳ୍ପର ଏକ ପ୍ରମୁଖ ସ୍ଥଳ ନିର୍ମାଣାଧୀନ ବିଲିମରା ବୁଲେଟ୍ ଟ୍ରେନ୍ ଷ୍ଟେସନକୁ ବୁଲି ଦେଖିଛନ୍ତି। କେନ୍ଦ୍ରମନ୍ତ୍ରୀ ନିର୍ମାଣାଧୀନ ପ୍ରକଳ୍ପ ଏବଂ ଟ୍ରାକ୍ ବିଛାଇବା କାର୍ଯ୍ୟର ମଧ୍ୟ ସମୀକ୍ଷା କରିଛନ୍ତି। ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀ ବୈଷ୍ଣବ କହିଛନ୍ତି ବିଲିମରାରୁ ସୁରଟ ପର୍ଯ୍ୟନ୍ତ ହାଇସ୍ପିଡ୍ ରେଳ ନେଟ୍ୱାର୍କର ପ୍ରଥମ ଅଂଶ 2027 ସୁଦ୍ଧା କାର୍ଯ୍ୟକ୍ଷମ ହେବ। ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ ଆଜି ପୁଡୁଚେରୀରେ 2,000 କୋଟି ଟଙ୍କାରୁ ଅଧିକ ମୂଲ୍ୟର 3 ଜାତୀୟ ରାଜପଥ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି। କେନ୍ଦ୍ରମନ୍ତ୍ରୀ 1,588 କୋଟି ଟଙ୍କା ବ୍ୟୟରେ ନିର୍ମିତ ଜାତୀୟ ରାଜପଥ 32ର 38 କିଲୋମିଟର ଲମ୍ବା 4-ଲେନ୍ ବିଶିଷ୍ଟ ପୁଡୁଚେରୀ ପୁଣ୍ଡିଆଙ୍କୁପମ୍ ସେକ୍ସନକୁ ଦେଶ ଉଦ୍ଦେଶ୍ୟରେ ସମର୍ପିତ କରିଛନ୍ତି। ସେ ଜାତୀୟ ରାଜପଥ 32ରେ ଇନ୍ଦିରା ଗାନ୍ଧୀ ସ୍କୋୟାର ଏବଂ ରାଜୀବ ଗାନ୍ଧୀ ସ୍କୋୟାର ମଧ୍ୟରେ 436 କୋଟି ଟଙ୍କା ବିନିଯୋଗ ସହିତ 3.88 କିଲୋମିଟର ଉଚ୍ଚ କରିଡର ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ମଧ୍ୟ ସ୍ଥାପନ କରିଛନ୍ତି। ଏହା ସହିତ 25 କୋଟି ଟଙ୍କା ବିନିଯୋଗରେ ପୂର୍ବତଟ ରାସ୍ତା ଜାତୀୟ ରାଜପଥ 33-2A ର 13.63 କିଲୋମିଟର ରାସ୍ତା ବିସ୍ତାର ଉନ୍ନତି କାର୍ଯ୍ୟରେ ମଧ୍ୟ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। କ୍ରିକେଟ୍ରେ 121 ରନ୍ର ଟାର୍ଗେଟ୍କୁ ପିଛା କରି ନୂଆଦିଲ୍ଲୀରେ ଚାଲିଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ର ଚତୁର୍ଥ ଦିନ ଖେଳ ସୁଦ୍ଧା ଭାରତ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ 1-1 ହରାଇ 63 ରନ୍ ସଂଗ୍ରହ କରିଛି। କେଲ୍ ରାହୁଲ ଏବଂ ସାଇ ସୁଦର୍ଶନ ଅପରାଜିତ ଅଛନ୍ତି। ପୂର୍ବରୁ ୱେଷ୍ଟଇଣ୍ଡିଜ୍ ଦ୍ୱିତୀୟ ଇନିଂସରେ 390 ରନ୍ରେ ସମସ୍ତ ୱିକେଟ୍ ହରାଇଥିଲା। ୱେଷ୍ଟଇଣ୍ଡିଜ୍ ପକ୍ଷରୁ ଜନ୍ କ୍ୟାମ୍ପବେଲ୍ ଏବଂ ସାଇ ହୋପ୍ ଶତକ ହାସଲ କରିଥିଲେ। ଭାରତ ପକ୍ଷରୁ କୁଲଦୀପ ଯାଦବ ଏବଂ ଯଶପ୍ରୀତ ବୁମ୍ରା 3 ଲେଖାଏଁ ୱିକେଟ୍ ନେଇଥିବାବେଳେ ମହମ୍ମଦ ସିରାଜ 2 ୱିକେଟ୍ ନେଇଥିଲେ। ତୃତୀୟ ଦିନରେ ପ୍ରଥମ ଇନିଂସରେ ୱେଷ୍ଟଇଣ୍ଡିଜ୍କୁ 248 ରନ୍ରେ ଅଲ୍ଆଉଟ୍ କରିବା ପରେ ଭାରତ ୱେଷ୍ଟଇଣ୍ଡିଜ୍ ଉପରେ ଫଲନ ଲାଗୁ କରିଥିଲା। ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଆଜି କାର୍ଡିଓ ଓ ପଲ୍ମୋନାରୀ ପୁନର୍ଜୀବନ ସିପିଆର୍ ସଚେତନତା ସପ୍ତାହର ଶୁଭାରମ୍ଭ କରିଛନ୍ତି। ଏହି ସଚେତନତା ସପ୍ତାହ 17 ଶେଷ ହେବ। ସମାବେଶକୁ ସମ୍ବୋଧିତ କରି କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ପୁଣ୍ୟଶଳିଲା ଶ୍ରୀବାସ୍ତବ ସିପିଆର୍ କାର୍ଯ୍ୟ କରିବାରେ ସାଧାରଣ ଲୋକଙ୍କ କ୍ଷମତା ଗଠନ କରିବାର ଜରୁରୀ ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣିଥରେ। ବିହାର ବିଧାନସଭାର ଦ୍ୱିତୀୟ ପର୍ଯ୍ୟାୟ ତଥା ଅନ୍ୟ ଉପନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ କଲେ ନିର୍ବାଚନ ଆୟୋଗ। ବିକଶିତ ଭାରତ ଲକ୍ଷ୍ୟ ପୂରଣ କ୍ଷେତ୍ରରେ ଦେଶର ଯୁବପିଢ଼ିର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି କହିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ। ଅର୍ଥନୀତିରେ ଉତ୍କର୍ଷତା ପାଇଁ 3 ମିଳିଲା ନୋବେଲ ପୁରସ୍କାର ଏବଂ 121 ରନ୍ର ବିଜୟ ଲକ୍ଷ୍ୟକୁ ପିଛା କରି ଚତୁର୍ଥ ଦିନର ଖେଳ ଶେଷ ସୁଦ୍ଧା ୱେଷ୍ଟଇଣ୍ଡିଜ୍ ବିପକ୍ଷରେ 1 ବିନିମୟରେ ଭାରତ କରିଛି 63 ରନ୍। ସମ୍ବାଦ ପ୍ରସାରଣ ଆଜି ପାଇଁ ଏତିକିରେ ଶେଷ ହେଲା।